ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। 17 ନମ୍ବର ବିଧାନସଭା ବଜେଟ୍ ଅଧିବେଶନଟି ଗଲାକାଲି ବିରୋଧୀମାନଙ୍କର ହୋହଲ୍ଲା ଲାଗି ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା। ସକାଳବେଳା ଗୃହ ଚାଲି ନାଇପାରିଥିଲା ବେଳେ ଉପରବେଳା କିଛି ସମୟ ସ୍ଥିତି ସ୍ୱାଭାବିକ ରହିଥିଲା। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନେ କିଲ୍ଲାଗଗା କରବାନୁ ବେଲବୁଡ଼େ ବାଚସ୍ପତି ଗୃହକେ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟ ଚାଷବାସ ଲାଗି 2024-25 ଆର୍ଥିକ ବର୍ଷରେ 2,03,240 ମେଟ୍ରିକ୍ ଟନ୍ ଜୈବିକ ସାର ବ୍ୟବହାର କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍। ଗଲାକାଲି ବିଧାନସଭାର ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଥି ଶ୍ରୀ ସିଂହଦେଓ କହିଛନ୍, ରାଜ୍ୟ ପ୍ରାକୃତିକ ଚାଷ ପଦ୍ଧତି ଓ ପରମ୍ପରାଗତ ଚାଷ ଭିତ୍ତିକ ଯୋଜନା ଜରିଏ କମ୍ପୋଷ୍ଟ ଖତ ତିଆର ଆର୍ ତାର ଭରପୁର ବ୍ୟବହାର ଉପରେ ଜୋର୍ ଦିଆଯାଉଛି। ଏଥିଲାଗି ଚାଷୀମାନଙ୍କୁ ତହଙ୍କାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଶା ଯାତ୍ରୀ ଆପ୍ ମୂଲ ହେବାର 45 ଦିନ ଭିତରେ 1,00,000 ଅଧିକା ଯାତ୍ରୀ ଇ ସେବା ଲାଭ ଉଠାଇ ସାରିଛନ୍ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍। ଯାତ୍ରୀମାନଙ୍କର ସୁରକ୍ଷା ଓ ଚାଳକମାନଙ୍କର ସଶକ୍ତିକରଣକେ ଜୋର୍ ଦେବାର ସହିତ ରାଜ୍ୟର ଯାତ୍ରୀମାନଙ୍କର ସ୍ଥିତିକେ ଇ ଆପ୍ ଆହୁରି ବରକସ କରିପାରିଛେ। ଯାତ୍ରୀମାନଙ୍କର ଲାଗି ରିଏଲ୍ ଟାଇମ୍ ଟ୍ରିପ୍ ଟ୍ରାକିଂ, ଠିକ୍ ଦାମ ନିର୍ଦ୍ଧାରଣ ଆର୍ ପୁଲିସର 112 ଜରୁରୀକାଳୀନ ସୁବିଧା ବାଗି ଭିନ୍ ଭିନ୍ ବ୍ୟବସ୍ଥା ଏ ଆପ୍ଥି ରହିଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍। ଭୁବନେଶ୍ୱରର ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ନୂଆଦିଲ୍ଲୀ ରାଜ୍ୟର ଅତିଥି ଭବନଠାରେ ନେପାଳ ସରକାରଙ୍କର ବରିଷ୍ଠ ଅଧିକାରୀମାନଙ୍କର ସାଙ୍ଗେ କଥା ହୋଇଛନ୍। ବିଶ୍ୱବିଦ୍ୟାଳୟର ସ୍ଥିତି ସ୍ୱାଭାବିକ କରିବାର ଲାଗି ସବୁପ୍ରକାର ଚେଷ୍ଟା କରାଯାଉଛି ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟକେ ଫେରି ଆଇବାର ଲାଗି ନିବେଦନ କରିଛନ୍। ଏ ବାବଦେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସାଙ୍ଗେ ଫୋନ୍ ଜରିଏ ଘଟଣା ବାବଦେ ଆଲୋଚନା କରିଛନ୍। ଭୁବନେଶ୍ୱର ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆନ ଗଲାକାଲିଠାନୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ମୁଲ ହୋଇଛେ। ମେଳାକେ ହସ୍ତତନ୍ତ ଆଉ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନ କରିଛନ୍। ଏପ୍ରିଲ 1 ତାରିଖ ତ ହେବାର୍କେ ଥିବାରି ମେଳା ସକାଳର 11:30 ବଜେନୁ ମୁଲ ହୋଇକରି ରାତିର 9:30 ବଜେ ତକ୍ ଚାଲ୍ବା। ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଧାୟିକା ରେଖା ଗୁପ୍ତା ଆଜି ଶପଥ ନେବେ। ଗଲାକାଲି ତାଙ୍କୁ ଦିଲ୍ଲୀର ବିଜେପି ବିଧାୟକ ଦଳର ନେତା ବଛାଯାଇଥିଲା। ଆଜି ରାମଲୀଲା ମଇଦାନରେ ହେବାର୍କେ ଥିବାର ଶପଥ ସମାରୋହଟି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ସାଜନ ମନ୍ତ୍ରୀ ଶପଥ ନେବେ। ସମାରୋହଟି ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଭିନ୍ ଭିନ୍ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରବେ। ଇଟା ତାଙ୍କର 119 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବି ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଟି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ନୂଆପଡ଼ା ଜିଲ୍ଲାନ ଏ ବଛର ବଢ଼ତି ତାପମାତ୍ରାକେ ନଜରଥି ରଖିକରି ଜିଲ୍ଲା ଜରୁରୀକାଳୀନ ଶାଖା ତରଫୁ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛେ। ପାନୀର ଅସୁବିଧା ଭୋଗୁଥିବାର ଗାଁମାନଙ୍କେ ଖରାଦିନେ ପିଇବାର ପାନ ବ୍ୟବସ୍ଥା କରବାର୍କେ ବୈଠକନୁ ଆଲୋଚନା ହୋଇଥିଲା। ଗହଲି ଠାନ୍ମାନଙ୍କେ ଜଲଛତର ବ୍ୟବସ୍ଥା କରିକରି ସମ୍ଭାବ୍ୟ ପରିସ୍ଥିତି ଲାଗି ତୟାର ରହିବାର୍କେ ସ୍ୱାସ୍ଥ୍ୟ ବିଭାଗକେ ବି ନିର୍ଦ୍ଦେଶ ଦିଆଯାଇଛେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲଠାରେ ଭିନ୍ ଭିନ୍ ହିନ୍ଦୁ ସଂଗଠନ ତରଫୁ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏ ଅବସରରେ ଗୋଟିଏ ଶୋଭାଯାତ୍ରା ସହର ବୁଲିଥିଲା। ଏଥି ଭିନ୍ ଭିନ୍ ସାମାଜିକ ସଂଗଠନ ସାମିଲ ହୋଇଥିଲେ। ଚେନ୍ନାଇଠାରେ ଚାଲିଥିବା 23 ନମ୍ବର ଜାତୀୟ ପାରା ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଥି ଓଡ଼ିଶାକେ ଗଲାକାଲି 2 ସ୍ୱର୍ଣ୍ଣ ଆର୍ 2 ରୌପ୍ୟ ପଦକ ମିଳିଛେ। ଜୟନ୍ତୀ ବେହେରା 100 ମିଟର ଆର୍ 400 ମିଟର ଦୌଡ଼ଥି 2 ସ୍ୱର୍ଣ୍ଣ ପଦକ ଜିତିଛନ୍। ସେନ୍ତା ପୁରୁଷ ଲମ୍ବଡିଆଁ ବର୍ଗଥି ପଙ୍କଜ ଭୁଏ ଆର୍ ଜେଭ୍ଲିନ୍ ଥ୍ରୋଥି କମଳାକାନ୍ତ ନାୟକ ରୌପ୍ୟ ପଦକ ଜିତିଛନ୍। ଇତାର ସହିତ ଓଡ଼ିଶାର ପଦକ ସଂଖ୍ୟା 5 ପହଞ୍ଚିଛେ। ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମ୍ଠାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଥି ଗଲାକାଲି 3 ମ୍ୟାଚ୍ ଖେଳାଯାଇଥିଲା। ପୁରୁଷ ବର୍ଗ ମ୍ୟାଚ୍ ଥି ଜର୍ମାନୀକେ ଭାରତ 1-0 ଗୋଲ୍ ଥି ହରାଇଥିଲା ବେଳେ ସ୍ପେନ୍ 4-1 ଗୋଲ୍ ଥି ଲଣ୍ଡନକେ ହରାଇଥିଲା। ସେନ୍ତା ମହିଳା ବର୍ଗ ମ୍ୟାଚ୍ ଥି ସ୍ପେନ୍ ଭାରତକେ 1-0 ଗୋଲ୍ ଥି ହରାଇଛେ। ଲିଗ୍ ଥି ଆଜ କେନ୍ସି ମ୍ୟାଚ୍ ଖେଳା ନାଇଯାଏ। ଆଜି ରାଜ୍ୟର 22 ଜିଲ୍ଲାନ ବର୍ଷା ଅନୁମାନ କରିଛେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ତାରିଖ ତକ ରାଜ୍ୟ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ। କେନ୍ଦୁଝର ବାଲେଶ୍ୱର ଭଦ୍ରକ ଆର୍ ଯାଜପୁର ଜିଲ୍ଲାନ କରା ଆର୍ ଚଡ଼କ ମାରବାର ସମ୍ଭାବନା ରହିଛି। ଏଛିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।